ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। 17 ନମ୍ବର ବିଧାନସଭାର ପହିଲା ଅଧିବେଶନର 2 ନମ୍ବର ଖେପ ଆଜିଠାନୁ ମୂଲ ହେଉଛି। ଏଟା ସେପ୍ଟେମ୍ବର 13 ତାରିଖ ତକ ଚାଲବା। ଆଜି ବିଭାଗୀୟ ସ୍ଥାୟୀ କମିଟିମାନଙ୍କର ରିପୋର୍ଟ ଉପସ୍ଥାପନ ହେବା। ଆବାକାଲିନୁ ସେପ୍ଟେମ୍ବର 9 ତାରିଖ ତକ ଭିନ୍ ଭିନ୍ ବିଭାଗନୁ ମିଳିଥିବାର ଅନୁଦାନ ଲାଗି ଖର୍ଚ୍ଚ ଦାବି ଆଲୋଚନା ହେବା। ସେପ୍ଟେମ୍ବର 10 ତାରିଖ ତକ 2024-25 ମସିହା ଲାଗି ବଜେଟ୍ ଉପରେ ବିନିଯୋଗ ବିଲ୍ ଆସବା। ସେପ୍ଟେମ୍ବର 12 ଆର 13 ତାରିଖ ଦିନ ବେସରକାରୀ ସଭ୍ୟଙ୍କର କାର୍ଯ୍ୟ ଦିବସ ରହିଛି। ଇନୋ ଜଣାଇ ଦିଆଯାଇପାରେ ଯେ ଗଲାମାସ 22-31 ତାରିଖ ତକ ପହିଲା ଖେପ ଅଧିବେଶନ ବସିଥିଲା। ଏଥି ଅର୍ଥ ବିଭାଗ ଦାୟିତ୍ୱ ଥିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2024-25 ଆର୍ଥିକ ବଛର ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିଲେ। ଓଡ଼ିଶାର 3 ନୂଆ ରେଲ ଲାଇନ୍ ଲାଗି ରେଲ ମନ୍ତ୍ରଣାଳୟ ଆର୍ଥିକ ଅନୁମୋଦନ ଦେଇଛି। ଏଥିରି ଭିତରେ ଭଦ୍ରାଚଲମ୍ ଦେଇକରି ମାଲକାନଗିରି ପଣ୍ଡୁରଙ୍ଗମକେ ଯାଉଥିବା ନୂଆ ରେଲ ଲାଇନ୍କେ ସବୁନୁ ଆୟତକା 3,592 କୋଟିର ଆର୍ଥିକ ଅନୁମୋଦନ ମିଳିଛି। ସେନ୍ତା ଜୁନାଗଡ଼ ନବରଙ୍ଗପୁର ରେଲ ଲାଇନ୍ ଲାଗି 2,864.51 କୋଟି ଟଙ୍କା ମିଳିଛି। ଏତାର ଛଡ଼ା ଗୁଣପୁର ଥେରୁବାଲି ରେଲ ଲାଇନ୍ ବାବଦି 1,165.83 କୋଟି ଟଙ୍କାର ଅନୁଦାନ ମିଳିଛି। ଗରିବମାନଙ୍କୁ ଘର ଲାଗି ମିଳୁଥିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ସାହସ ଟଙ୍କା ବଢ଼ବା। ଆଘନୁ ଏହି ଯୋଜନାଥି ଘର ତିଆରି ଲାଗି 141,000 ଟଙ୍କା ମିଳୁଥିବାର ବେଳେ ଏତ୍କେ ଇତାକେ ବଢ଼େଇକରି 2,00,000 ଟଙ୍କା କରି ଦିଆଯାଇଛି। ଏ ବାବଦେ ଗାଇଡ୍ଲାଇନ୍ ପ୍ରସ୍ତୁତି ଚାଲିଛେ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ଶ୍ରୀ ନାୟକ କହିଛନ୍ ଯେ ପକ୍କା ଘର ନାଇଁଥିବା ଲୋକମାନଙ୍କୁ ଘର ଦେବାର ଲାଗି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ ହେଉଛି। ଆଫ୍ରିକୀୟ ଦେଶମାନଙ୍କେ ଚାପିଥିବାର ଭୂତାଣୁ ଜନିତ ରୋଗ ଏମ୍ପକ୍ସକେ ନଜରଥି ରଖିକରି ଦେଶେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫୁ ଆଗୁଆ ସତର୍କତା ଲାଗି ଗୋଟିଏ ମାର୍ଗଦର୍ଶିକା ଜାରି କରାଯାଇଛି। ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ କଡ଼ା ନଜର ରଖବାର ଲାଗି ବିମାନ ବନ୍ଦରମାନଙ୍କେ କୁହାଯାଇଛି। ସେନ୍ତା ହାସ୍ପାତାଲମାନଙ୍କୁ ଏମର୍ଜେନ୍ସି ୱାର୍ଡ ବ୍ୟବସ୍ଥା କରବାରକେ କୁହାଯାଇଛି। ଖାସକରି ଏମ୍ପକ୍ସ ଲକ୍ଷଣ ଥିବା ଯାତ୍ରୀମାନଙ୍କୁ ଅତ୍ୟନ୍ତ ସତର୍କ ରହିବାରକେ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ଛାତ୍ର ସଂସଦ ନିର୍ବାଚନ ଆଇବା ବଛର ହେବା ବୋଲିକରି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ଯାଜପୁର ଜିଲ୍ଲାର ବଡ଼ଚଣା ନୋ ଗଣମାଧ୍ୟମକେ କହିଛନ୍ ଯେ ଛାତ୍ର ସଂସଦ ନିର୍ବାଚନ ସେପ୍ଟେମ୍ବର ମାସେ ହେସି, ହେଲେ ଛାତ୍ର ସଂସଦ ନିର୍ବାଚନ ପ୍ରସ୍ତୁତି ଲାଗି ଯଥେଷ୍ଟ ସମୟ ନାଇଥିବାରୁ ଏ ବଛର ନିର୍ବାଚନ ନାଇଁ ହୁଏ। ଇନୁ ଜଣାଇ ଦିଆଯାଇପାରେ ଯେ ରାଜ୍ୟ 2018 ମସିହାନୁ ଛାତ୍ର ସଂସଦ ନିର୍ବାଚନ ନାଇଁ ହେବାର। ସାମାଜିକ ସୁରକ୍ଷା ଆର୍ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗଲାକାଲି ଭୁବନେଶ୍ୱରରୁ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଭିନ୍ ଭିନ୍ ଅନୁଷ୍ଠାନ ପରିଦର୍ଶନ କରିଛନ୍। ଏହି ଅବସରରେ ସେ ରାଜ୍ୟ ସ୍ୱତନ୍ତ୍ର ଶିକ୍ଷା ଆର୍ ଗବେଷଣା ପ୍ରତିଷ୍ଠାନ ଏସ୍ଆଇଏସ୍ଇଆର୍ ପରିଦର୍ଶନ କରବାର ସହିତ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ଏହି ସମୟଥି ଛାତ୍ରଛାତ୍ରୀମାନେ ମନ୍ତ୍ରୀଙ୍କୁ ସେମାନଙ୍କର ଅସୁବିଧା ବିଷୟ ଜଣାଇଥିଲେ। ବିଭାଗର ଅଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରିକରି ଅନୁଷ୍ଠାନର ଭିନ୍ ଭିନ୍ ସମସ୍ୟାର ସମାଧାନ ଲାଗି ମନ୍ତ୍ରୀ ଆଶ୍ୱାସନା ଦେଇଥିଲେ। ଏତାର ଆଘନୁ ମନ୍ତ୍ରୀ ଶ୍ରୀ ଗଣ୍ଡ ମନୋଦାୟ ଭବନ ଯାଇକରି ଛୋଟ ଛୋଟ ଛୁଆମାନଙ୍କୁ ରାକ୍ଷୀ ପୁନିର ଶୁଭେଚ୍ଛା ବିଲ୍ ଜଣାଇଥିଲେ। ସମ୍ବଲପୁର ସର୍ଲାଠାରେ ପୂର୍ବତଟ ରେଳବାଇ ତରଫୁ ମାଲବାହୀ ଟ୍ରେନ୍ ପରୀକ୍ଷଣ ଆର୍ ରୁଟିଂ ମରାମତି ସୁବିଧା ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି। ରାଇଡ୍ସ ଲିମିଟେଡ୍ ତରଫୁ କାର୍ଯ୍ୟକାରୀ ହେଉଥିବା ଆଉ ସମ୍ବଲପୁର ରେଲମଣ୍ଡର ଗତିଶକ୍ତି ୟୁନିଟ୍ ଜିଏସ୍ସିୟୁ ସହଯୋଗଥି ପାଖାପାଖି 200 କୋଟି ଟଙ୍କା ଖର୍ଚ୍ଚାତି ତିଆରି ପ୍ରକଳ୍ପ ଗଲା ଜୁନ୍ ମାସେ ପୂରା କରାଯାଇଛି ବୋଲି ରେଳବାଇ ତରଫୁ କୁହାଯାଇଛି। ଏଟା ଝାରସୁଗୁଡ଼ା ଆର୍ ତାର ସାଇଡିଂ ସହାୟତେ ମାଲ ପରିବହନ କାମର କ୍ଷମତା ବଢ଼ାବା। ଏତାର ଛଡ଼ା ରାଜ୍ୟର ବିସ୍ତାରିତ ଶିଳ୍ପ ସଂସ୍ଥାମାନଙ୍କର ଚାହିଦା ପୂରା କରବା ଆର୍ ଦକ୍ଷ ମାଲ ପରିବହନ କାମ ସୁନିଶ୍ଚିତ କରବା। ଇନୁ ଜଣାଇ ଦିଆଯାଇପାରେ ଯେ ଆଘନୁ ମାଲବାହୀ ଟ୍ରେନ୍ ପରୀକ୍ଷଣ ଆର୍ ମରାମତି ଲାଗି ଦୂରିଆ ଜାଗାକେ ଯାଞ୍ଚ ଲାଗି ପଠାଯାଉଥିଲା ଆଉ ପରିଚାଳନା କାର୍ଯ୍ୟଦକ୍ଷତାକେ ପ୍ରଭାବିତ ହେଉଥିଲା। ସ୍ୱଭାବକବି ଗଙ୍ଗାଧର ମେହେରଙ୍କର ଜନ୍ମସ୍ଥାନ ବରଗଡ଼ ଜିଲ୍ଲା ବରପାଲି ଗଙ୍ଗାଧର କଲ୍ୟାଣ ମଣ୍ଡପଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଆର୍ ଗଙ୍ଗାଧର ମେହେର କ୍ଲବ ତରଫୁ ଗଙ୍ଗାଧର ମେହେରଙ୍କର ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଗଲାକାଲି ପାଳିତ ହୋଇଯାଇଛି। ଡକ୍ଟର ଘନଶ୍ୟାମ ପାଣିଗ୍ରାହୀଙ୍କର ଅଧ୍ୟକ୍ଷତାତି ହୋଇଥିବାରେ ଜୟନ୍ତୀ ସମାରୋହଟି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଡାକ୍ତର କୃଷ୍ଣ କେଶବ ଷଡ଼ଙ୍ଗୀ, ଏକାଡେମୀର ଅତିରିକ୍ତ ସମ୍ପାଦକ ସଞ୍ଜୟ ଛରୱାଲ ଯୋଗ ଦେଇକରି ଗଙ୍ଗାଧର ମେହେରଙ୍କର ସାହିତ୍ୟକୃତି ଉପରେ ଆଲୋଚନା କରିଥିଲେ। ସେନ୍ତା ବରଗଡ଼ ଜିଲ୍ଲା ବିଜେପୁରଠାରେ ଖଗେଶ୍ୱର ସାହିତ୍ୟ ସଂସଦ ଆର୍ ଗାଇସିଲେଟ୍ରୁ ଗଙ୍ଗାଧର ସାହିତ୍ୟ ସଂସଦ ତରଫୁ ମେହେର ଜୟନ୍ତୀ ପାଳିତ ହୋଇଯାଇଛି। ପଶ୍ଚିମ ଓଡ଼ିଶା ସହିତ ରାଜ୍ୟର ବଡ଼ଭାଗୀ ଜାଗାରୁ ଏବେ ପାଞ୍ଚ ଦିନ ତକ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ମିଳିଛି। ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼ ଆର୍ ଢେଙ୍କାନାଳ ଜିଲ୍ଲାର କେତେଟା ଜାଗାନୁ ମଧ୍ୟମନୁ ଜବର ବର୍ଷା ହେବା, ସେନ୍ତା ଆଇବା କାଲ ସୁନ୍ଦରଗଡ଼ ଆର୍ ନୂଆପଡ଼ା ଜିଲ୍ଲାର କେତେଟା ଜାଗାନୁ ଜବର ବର୍ଷା ହୋଇପାରେ ବୋଲିକରି ପାଣିପାଗ ବିଭାଗ କହିଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।